ଚୁଛି ତରଳେ ପାଣି ବୈଶା ଖମାସ କରିଲା ପ୍ରବେଶ ବାଣ୍ଟିବ ସଭିଙ୍କୁ ପଡ଼ା ପାଣି ଆସ ସସ କରିବ ଭରଣ ପିଠା।